ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟସଭାରେ ଭାରତୀୟ ସମ୍ବିଧାନର 75 ବର୍ଷର ଗୌରବମୟ ଯାତ୍ରା ଉପରେ ଆଲୋଚନା ଜାରି। ଲୋକସଭାରେ ଆଗତ ହେଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ 2 ବିଧେୟକ। କୃଷକଙ୍କ ଆୟ ବୃଦ୍ଧି ପାଇଁ 6 ରଣନୀତି ପ୍ରସ୍ତୁତ। ଆସନ୍ତା ବର୍ଷରୁ ନିଯୁକ୍ତି ପରୀକ୍ଷା ଆୟୋଜନ କରିବ ନାହିଁ NTA। ଏବଂ କ୍ରିକେଟରେ ଫଲୋଅନ୍ ଏଡ଼ାଇବା ପାଇଁ ଭାରତ ପାଇଁ 193 ରନ୍ ଆବଶ୍ୟକ। ଭାରତୀୟ ସମ୍ବିଧାନର 75 ବର୍ଷର ଗୌରବମୟ ଯାତ୍ରା ଉପରେ ଆଜି ରାଜ୍ୟସଭାରେ ସ୍ୱତନ୍ତ୍ର ଆଲୋଚନା ଜାରି ରହିଛି। ଆଲୋଚନାରେ ଅଂଶଗ୍ରହଣ କରି ଗୃହର ନେତା ତଥା କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଭାରତ କେବଳ ସର୍ବବୃହତ ଗଣତନ୍ତ୍ର ନୁହେଁ, ଗଣତନ୍ତ୍ରର ଜନନୀ। ସେ କହିଛନ୍ତି, ଭାରତୀୟ ନୀତି ଅନୁଯାୟୀ ଗଣତନ୍ତ୍ରରେ ସ୍ୱାଧୀନତା, ଗ୍ରହଣୀୟତା, ସମାନତା ଏବଂ ଅନ୍ତର୍ଭୁକ୍ତିକରଣ ରହିଛି, ଯାହା ନାଗରିକମାନଙ୍କୁ ସମ୍ମାନଜନକ ଜୀବନଯାପନ କରିବାକୁ ଅନୁମତି ଦେଇଛି। ଶ୍ରୀ ନଡ୍ଡା କହିଛନ୍ତି, ସରକାର ଏହି ଦୃଷ୍ଟିକୋଣ ପ୍ରତି ସମର୍ପିତ ଅଛନ୍ତି। ସେ କହିଛନ୍ତି, ଭାରତୀୟ ସମ୍ବିଧାନ ଗଠନ କରିଥିବା ସମ୍ବିଧାନ ସଭାର ସଦସ୍ୟମାନଙ୍କ ନିକଟରେ ଦେଶ ଋଣୀ। ସେ ଅଭିଯୋଗ କରିଛନ୍ତି, ଅତୀତରେ କଂଗ୍ରେସ ଦଳ ସମ୍ବିଧାନକୁ ଉଲ୍ଲଂଘନ କରିଛି। କଂଗ୍ରେସ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଆକ୍ରମଣ କରିଛି ଏବଂ ତତ୍କାଳୀନ ସରକାରଙ୍କ ଘୃଣ୍ୟ ଷଡ଼ଯନ୍ତ୍ର ବିରୋଧରେ ମନ୍ତବ୍ୟ ଦେଇଥିବା ଅନେକ ବିଚାରପତିଙ୍କ ପ୍ରତି ଅବିଚାର କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି, ରାଜ୍ୟରେ ସ୍ଥିର ସରକାର ହଟାଇବା ପାଇଁ କଂଗ୍ରେସ ଧାରା 356ର ଅପବ୍ୟବହାର କରିଛି। ସେ କହିଛନ୍ତି, 1952ରୁ 1967 ମସିହା ପର୍ଯ୍ୟନ୍ତ ଦେଶରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଚାଲିଥିଲା, କିନ୍ତୁ ଏହି ବ୍ୟବସ୍ଥାରେ କଂଗ୍ରେସ ପରିବର୍ତ୍ତନ ଆଣିଥିଲା। ଆଲୋଚନାରେ JDS ନେତା HD ଦେବେଗୌଡ଼ା, TMCର ସୁସ୍ମିତା ଦେବ ଏବଂ ରାମନାଥ ଠାକୁର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଲୋକସଭାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ 2 ବିଧେୟକ ଆଗତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଏହା କୌଣସି ଦଳ କିମ୍ବା ବ୍ୟକ୍ତିଙ୍କ ପାଇଁ ନୁହେଁ, ଏହା ଦେଶର ହିତ ପାଇଁ ଉଦ୍ଦିଷ୍ଟ। ଆଜି ଲୋକସଭାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସଂକ୍ରାନ୍ତ ବିଲ୍ ଆଗତ ହେବା ପୂର୍ବରୁ ଶ୍ରୀ ରିଜିଜୁ କହିଛନ୍ତି, ଦେଶ ଓ ଲୋକଙ୍କ ସେବା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ବିଲ୍ ଉପରେ ବିରୋଧୀ ଦଳଗୁଡ଼ିକର ସମାଲୋଚନା ଉପରେ ଶ୍ରୀ ରିଜିଜୁ କହିଛନ୍ତି, ଯେତେବେଳେ ଭାରତ ସ୍ୱାଧୀନ ହୋଇଥିଲା ସେତେବେଳେ ଦେଶରେ 2 ଧରି ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେ ଅଭିଯୋଗ କରିଛନ୍ତି, କଂଗ୍ରେସ ଧାରା 356ର ଅପବ୍ୟବହାର କରିଛି, ଯାହାଫଳରେ ସଂସଦ ଏବଂ ବିଧାନସଭା ପାଇଁ ଅଲଗା ଅଲଗା ନିର୍ବାଚନ ହେଉଛି। କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର 6 ରଣନୀତି ପ୍ରସ୍ତୁତ କରିଛନ୍ତି। ଆଜି ଲୋକସଭାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, 2002-2003ରେ କୃଷକଙ୍କ ଆୟ ମାସିକ 2,115 ଟଙ୍କା ଥିବାବେଳେ 2018-2019ରେ ଏହା 10,218 ଟଙ୍କାକୁ ବୃଦ୍ଧି ପାଇଛି। 6 ରଣନୀତିରେ ଉତ୍ପାଦନ ବୃଦ୍ଧି, ଉତ୍ପାଦନ ଖର୍ଚ୍ଚ ହ୍ରାସ, ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ସର୍ବନିମ୍ନ ମୂଲ୍ୟ ସୁନିଶ୍ଚିତ କରିବା, ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷୟକ୍ଷତିର ଭରଣା, କୃଷିର ବିବିଧତା ଏବଂ ପ୍ରାକୃତିକ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ଆଦି ରହିଛି। ସେ କହିଛନ୍ତି, ଚାଷୀମାନଙ୍କୁ କମ୍ ସୁଧହାରରେ ଋଣ ଓ ସାର ଏବଂ ଯାନ୍ତ୍ରିକ ଚାଷ ପାଇଁ ସବ୍ସିଡି ମଧ୍ୟ ଦିଆଯାଉଛି। ଗତବର୍ଷ ଚାଷୀଙ୍କୁ 2,14,000 କୋଟି ଟଙ୍କାର ସବ୍ସିଡି ଦିଆଯାଇଥିଲା। କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ରେକର୍ଡ କ୍ରୟ କରିଛନ୍ତି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 5 ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଗସ୍ତରେ ଯିବେ। ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ରାଷ୍ଟ୍ରପତି ମଙ୍ଗଳାଗିରି ଏମ୍ସର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ସିକନ୍ଦରାବାଦରେ ରାଷ୍ଟ୍ରପତି ନିଳୟମ୍ରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହା ସହିତ ରାଷ୍ଟ୍ରପତି ସିକନ୍ଦରାବାଦସ୍ଥିତ ପ୍ରତିରକ୍ଷା ପରିଚାଳନା ମହାବିଦ୍ୟାଳୟକୁ ରାଷ୍ଟ୍ରପତି ଧ୍ୱଜା ପ୍ରଦାନ କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ନିଳୟମ୍ରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିକ୍ଷାବିତ୍ମାନଙ୍କ ପାଇଁ ଆୟୋଜିତ ସ୍ୱାଗତ ସମାରୋହରେ ସାମିଲ ହେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ନିଯୁକ୍ତି ପରୀକ୍ଷା ଆୟୋଜନ ପରିବର୍ତ୍ତେ 2025ରୁ ଆରମ୍ଭ ହେବାକୁ ଥିବା ଉଚ୍ଚଶିକ୍ଷା ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆୟୋଜନ ଉପରେ ବିଶେଷ ଧ୍ୟାନ ଦେବ। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ସରକାର 10ଟି ନୂଆ ପଦବୀ ସୃଷ୍ଟି କରି ଏନ୍ଟିଏର ପୁନର୍ଗଠନ କରିବାକୁ ଯୋଜନା କରୁଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ନିଟ୍ ୟୁଜି ଅନ୍ଲାଇନ୍ କିମ୍ବା ପେନ୍ ଆଣ୍ଡ ପେପର ଫର୍ମାଟ୍ରେ ହେବ କି ନାହିଁ ସେ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା ଚାଲିଛି। ନିକଟ ଭବିଷ୍ୟତରେ କମ୍ପ୍ୟୁଟର ଆଡାପ୍ଟିଭ୍ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ପ୍ରବେଶିକା ପରୀକ୍ଷା ପଦ୍ଧତି ଆପଣେଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଗତ 8 ବର୍ଷ ମଧ୍ୟରେ ପ୍ରତ୍ୟେକ ପିଲାପିଛା ଖର୍ଚ୍ଚରେ 130% ବୃଦ୍ଧି ଘଟିଛି। 2013-14 10,780 ଟଙ୍କା ଥିବା ରାଶି ଏବେ 2021-22 ସୁଦ୍ଧା 25,043 ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସରକାର 1,00,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ୱାନ୍ ନେସନ୍ ୱାନ୍ ସବସ୍କ୍ରିପ୍ସନ୍ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରାୟ 13,000 ଇ ଜର୍ନାଲ୍ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେଉଛି। ଆଗାମୀ 3 ବର୍ଷ ମଧ୍ୟରେ ସରକାର ଏଥିରେ 6,000 କୋଟି ଟଙ୍କା ବିନିଯୋଗ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଗସ୍ତରେ ଯାଇ ରାଜସ୍ଥାନ ସରକାରଙ୍କ 1 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶକ୍ତି, ସଡ଼କ, ରେଳ ଏବଂ ଜଳ ସମ୍ବନ୍ଧୀୟ 24 ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ରାଜସ୍ଥାନର ଜୟପୁରଠାରେ ଏହିସବୁ ପ୍ରକଳ୍ପଗୁଡ଼ିକ ପାଇଁ 46,300 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ 7 ପ୍ରକଳ୍ପ ଏବଂ ରାଜ୍ୟ ସରକାରଙ୍କ 2 ପ୍ରକଳ୍ପ ଉଦ୍ଘାଟନ କରିବେ। ସେହିପରି 35,300 କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ହୋଇଥିବା 9 କେନ୍ଦ୍ରୀୟ ପ୍ରକଳ୍ପ ଓ 6 ରାଜ୍ୟ ପ୍ରକଳ୍ପର ମଧ୍ୟ ସେ ଶିଳାନ୍ୟାସ କରିବେ। ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିଠିକୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଓ ପାଠାଗାରକୁ ଫେରାଇବାକୁ ବିଜେପି କହିଛି। ଏହି ଐତିହାସିକ ଦସ୍ତାବିଜ୍ଗୁଡ଼ିକ ଦେଶର ସମ୍ପତ୍ତି ବୋଲି ଦଳ କହିଛି। ଦଳୀୟ ମୁଖପାତ୍ର ସମ୍ବିତ ପାତ୍ର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସଂଗ୍ରହାଳୟର ତତ୍କାଳୀନ ନିର୍ଦ୍ଦେଶକଙ୍କ ଅନୁମୋଦନ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ 51 କାର୍ଟୁନ୍ ଚିଠି ସୋନିଆ ଗାନ୍ଧୀଙ୍କୁ ଦିଆଯାଇଥିଲା। ଏହି ଚିଠିଗୁଡ଼ିକ ମଧ୍ୟରେ ଶେଷ ବ୍ରିଟିଶ ଭାଇସରୟଙ୍କ ପତ୍ନୀ ଏଡୱିନା ମାଉଣ୍ଟବେଟେନ୍ ଏବଂ ବିଶିଷ୍ଟ ନେତା ଜୟପ୍ରକାଶ ନାରାୟଣ ଓ ଜଗଜୀବନ ରାମଙ୍କ ଚିଠି ରହିଥିବା ଜଣାପଡ଼ିଛି। ଶ୍ରୀ ପାତ୍ର କହିଛନ୍ତି, ନିକଟରେ ସୋସାଇଟିର ସଦସ୍ୟ ରିଜୁଆନ କାଦ୍ରୀ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପତ୍ର ଜରିଆରେ ସମ୍ପୃକ୍ତ ଚିଠିଗୁଡ଼ିକୁ ସଂଗ୍ରହାଳୟକୁ ଫେରାଇ ଦେବାକୁ କହିଥିଲେ, ତେବେ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କଠାରୁ କୌଣସି ଉତ୍ତର ମିଳିନାହିଁ। ନବମ ଶିଖ ଗୁରୁ ଶ୍ରୀ ଗୁରୁ ତେଗ୍ ବାହାଦୁରଜୀଙ୍କ ଆଗାମୀ 350ତମ ଶହୀଦ ଦିବସ ଅବସରରେ ପଞ୍ଜାବ ସରକାର ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ କହିଛନ୍ତି, ରାଜ୍ୟ ସରକାର ଏହି ଦିବସକୁ ବ୍ୟାପକ ସ୍ତରରେ ପାଳନ କରିବେ ଏବଂ ଗୁରୁ ସାହେବଙ୍କ ପଦାଙ୍କ ଥିବା ସ୍ଥାନର ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବେ। ପ୍ରସିଦ୍ଧ ପରିବେଶବିତ୍ ତଥା ପଦ୍ମ ପୁରସ୍କାର ପ୍ରାପ୍ତ ତୁଳସୀ ଗୌଡ଼ାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରକୃତିର ପୋଷଣ, ହଜାର ହଜାର ଚାରାରୋପଣ ଓ ପରିବେଶ ସଂରକ୍ଷଣ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ବର୍ଡର ଗାଭାସ୍କର ଟ୍ରଫି ଅନ୍ତର୍ଗତ ତୃତୀୟ କ୍ରିକେଟ୍ ଟେଷ୍ଟର ଆଜି ଚତୁର୍ଥ ଦିନରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଇନିଂସରେ 9 ବିନିମୟରେ 252 ରନ୍ କରିଛି। ଫଲୋ ଅନ୍ ଏଡ଼ାଇବା ପାଇଁ ଦଳକୁ ଏବେ 193 ରନ୍ ଆବଶ୍ୟକ ରହିଛି। ଆଜି ସକାଳେ ଚତୁର୍ଥ ଦିନରେ ଭାରତ 4 ହରାଇ 51 ରନ୍ କରି ଇନିଂସ ଆରମ୍ଭ କରିଥିଲା। କେଏଲ୍ ରାହୁଲଙ୍କୁ 84 ରନ୍ରେ ଆଉଟ୍ କରି ନାଥନ୍ ଲିଓନ୍ ମ୍ୟାଚ୍ର ପ୍ରଥମ ୱିକେଟ୍ ନେଇଥିଲେ। ରାଜ୍ୟସଭାରେ ଭାରତୀୟ ସମ୍ବିଧାନର 75 ବର୍ଷର ଗୌରବମୟ ଯାତ୍ରା ଉପରେ ଆଲୋଚନା ଜାରି। ଲୋକସଭାରେ ଆଗତ ହେଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ 2 ବିଧେୟକ। କୃଷକଙ୍କ ଆୟ ବୃଦ୍ଧି ପାଇଁ 6 ରଣନୀତି ପ୍ରସ୍ତୁତ। ଆସନ୍ତା ବର୍ଷରୁ ନିଯୁକ୍ତି ପରୀକ୍ଷା ଆୟୋଜନ କରିବ ନାହିଁ ଏନ୍ଟିଏ ଏବଂ କ୍ରିକେଟ୍ରେ ଫଲୋ ଅନ୍ ଏଡ଼ାଇବା ପାଇଁ ଭାରତ ପାଇଁ 193 ରନ୍ ଆବଶ୍ୟକ। ସମ୍ବାଦ ଶେଷ ହେଲା।